ସଂଘମିତ୍ରା ପାତ୍ର ଖରା ଏବେ ବହୁତ ହେଇଥିବାରୁ ଏବେ ସମସ୍ତେ ଛତା ଆଉ କଳା ଚଷମା ଆଉ ପାଣି ବୋତଲ ସାଙ୍ଗରେ ନେଇକି ଯିବା ପାଇଁ ମୁଁ ଗୋଟେ ମେସେଜ ଦଉଛି, ଏଇଟା ସମସ୍ତେ ୟୁଜ କରିବା ପାଇଁ ଦରକାର। ଆଉ ମୁଁ ବି ସେମିତି ୟୁଜ କରୁଛି, ବ୍ୟବହାର କରୁଛି। ଆଉ ଅତ୍ୟଧିକ ଖରାର ଆମେ ବଞ୍ଚିତ ପାଇଁ ଛତା ବି ଛତା ପାଣି ଆଉ ଚଷମା ୟୁଜ କରିବା ଦରକାର। ଥ୍ୟାଙ୍କ ୟୁ।